ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହଲା ମୁଖ୍ୟ ଖବର। ପୁରୀ ଶ୍ରୀକ୍ଷେତ୍ରନ ଚାଲିଛେ ଶ୍ରୀଜୀଉଙ୍କର ବାହୁଡ଼ା ଯାତ୍ରା, ମହାପ୍ରଭୁଙ୍କର ଦର୍ଶନ ଲାଗି ଲାଖ ଲାଖ ଭକ୍ତଙ୍କର ସମାଗମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସାଙ୍ଗେ କଲେ ଲୁକର ଅଭିଯୋଗ ଶୁଣାଣି। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ପ୍ରଶାସନ ତରଫ କରାଗଲା ଯୁଗ୍ମ ଅଭିଯୋଗ ଶୁଣାଣି। ଦରଦାମକେ ଆୟତ କରବାର ଲାଗି ଫି ଜିଲ୍ଲାନ ପରିବା ମଣ୍ଡି ଖୋଲବାର ଉପରେ ଖାଦ୍ୟ ଆଉ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଲେ ଜୋର। ଆଉର୍ ଯୁବମାନଙ୍କର ଦକ୍ଷତାକେ ସଠିକ୍ ବ୍ୟବହାର ଲାଗି ଆଜି ପାଳନ କରାଯାଉଛେ ବିଶ୍ୱ ଯୁବ ଦକ୍ଷତା ଦିବସ। ପୁରୀ ଶ୍ରୀକ୍ଷେତ୍ରନ ଆଜ ବାହୁଡ଼ା ଯାତ୍ରା ଭକ୍ତି ଆଉ ଶ୍ରଦ୍ଧାର ସହିତ ଅନୁଷ୍ଠିତ ହେଉଛି। ଶ୍ରୀଗୁଣ୍ଡିଚା ମନ୍ଦିରନୁ ମହାପ୍ରଭୁଙ୍କର ତାଳଧ୍ୱଜ, ଦର୍ପଦଳନ ଆର୍ ନନ୍ଦୀଘୋଷ ରଥ ଶ୍ରୀମନ୍ଦିର ଆଡ଼େ ଘିଚା ଯାଉଥିବାର ବେଳେ ବଳଭଦ୍ରଙ୍କର ତାଳଧ୍ୱଜ ରଥ ସିଂହଦ୍ୱାର ପାଖେ ପହଞ୍ଚି ସାରିଛନ୍। ସେନ୍ତା ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଆର୍ ଜଗନ୍ନାଥଙ୍କର ନନ୍ଦୀଘୋଷ ରଥ ବଡ଼ଦାଣ୍ଡନ ରହିଛି। ଆଘନୁ ବାଟେ ମାଉସୀମାଙ୍କର ହାତୁ ମହାପ୍ରଭୁ ପୋଡ଼ପିଠା ଖାଇଥିଲେ। ଆଜି ଧାରିତ ସମୟ ଅନୁସାରେ ସବୁ ନୀତିକାନ୍ତି ହୋଇଥିଲା। ଦିନର 12:55 ତକ ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ସରିଥିଲା। ତାରୁ ତାରୁ ରଥ ଉପରକେ ମଦନମୋହନ ଆର୍ ରାମକୃଷ୍ଣ ବିଜେ କରିଥିଲେ। ତାର୍ପରେ ମହାପ୍ରଭୁଙ୍କର ମୈଲମ ଆର୍ ବେଶ କରାଯାଇଥିଲା। ତାର ଉତ୍ତରୁ ଗଜପତି ମହାରାଜ ତିନି ରଥନ ଛେରା ପହଁରା କରିଥିଲେ। ରଥମାନଙ୍କେ ଘୋଡ଼ା ଲାଗି କରାଯାଇଥିଲା। ପହଲା ବଳଭଦ୍ରଙ୍କର ତାଳଧ୍ୱଜ ରଥ ଦୁଇପହର 3:25 ଘିଚା ଯାଇଥିଲା। ତେହେରୁ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ 4 ଆର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦୀଘୋଷ ରଥ 4:15 ଘିଚା ଯାଇଥିଲା। ଇତାରାଗନୁ ଭୋର ସମିଆତି ଶ୍ରୀବିଗ୍ରହଙ୍କର ନୀତିକାନ୍ତି ଧାରିତ ସମୟ ଆଗରୁ ପୂରା ହୋଇଥିଲା। ଆଇବା ବୁଧବାର ଦିନ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ହେବା। ବାହୁଡ଼ା ଯାତ୍ରା ଉଲ୍ଗୁନେ ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସେ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ନିଜର ବଡ଼ଭାଇ ଭଗବାନ ବଳଭଦ୍ର, ଭଉଣୀ ମା ସୁଭଦ୍ରାଙ୍କ ସହିତ ରଥ ଉପରେ ବସିକରି ଶ୍ରୀମନ୍ଦିର ଫେରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲ୍ ବାହୁଡ଼ା ଯାତ୍ରା ଶୁଭେଚ୍ଛା ଜଣାଇକରି ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି ଯେ ନବଦିନାତ୍ମକ ଯାତ୍ରା ସାରିକରି ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପନୁ ରତ୍ନବେଦୀକେ ବାହୁଡ଼ି ଆସିବେ। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ଆସ୍ଥା ଆର୍ ବିଶ୍ୱାସର ଏହି ବିଜୟ ଯାତ୍ରା ସମସ୍ତଙ୍କର ସୁଖ ସମୃଦ୍ଧି ଆଉ ମଙ୍ଗଳମୟ ଜୀବନ ଲାଗି ମୁଖ୍ୟମନ୍ତ୍ରୀ କାମନା କରିଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାହୁଡ଼ା ଯାତ୍ରା ଶୁଭେଚ୍ଛା ଜଣାବାର ସହିତ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଏ ମହାପ୍ରଭୁଙ୍କର ପାଖେ ବିଶ୍ୱବାସୀଙ୍କର ମଙ୍ଗଲ କାମନା କରିଛନ୍। ବାହୁଡ଼ା ଯାତ୍ରା ଲାଗି ପାଖାପାଖି 10 ଶ୍ରଦ୍ଧାଳୁଙ୍କର ସମାଗମକେ ନଜରଥି ରଖିକରି ସୁରକ୍ଷା, ବଡ଼ଦାଣ୍ଡ ନୁ ଭିଡ଼ି ନିୟନ୍ତ୍ରଣ, ରଥମାନଙ୍କର ସୁରକ୍ଷା ଆଉ ଟ୍ରାଫିକ୍ ପରିଚାଳନା ଲାଗି ଜବର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ଅନୁସାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ, ପୂର୍ତ୍ତ ଆଉ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରଥଯାତ୍ରା ସୁପରିଚାଳନା ଲାଗି ପୁରୀନୁ ଅଛନ୍। ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ ସହର ଆର୍ ଗାଁ ନୁ ଆଜି ଶ୍ରୀଜଗନ୍ନାଥ, ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କର ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାର ସମ୍ବଲପୁର, ରେଢ଼ାଖୋଲ ଆର୍ କୁଚିଣ୍ଡାର 200 ଅତ୍କା ଜାଗା ନଥିବାର ମନ୍ଦିରମାନଙ୍କେ ବାହୁଡ଼ା ରଥଯାତ୍ରା କରାଯାଉଛି। ସହରର 25 ଠାନେ ଶ୍ରୀଗୁଣ୍ଡିଚା ମନ୍ଦିରମାନଙ୍କନୁ ପହଣ୍ଡି ଉତରୁ ରଥାରୂଢ଼ ବିଗ୍ରହମାନେ ଭକତମାନଙ୍କୁ ଦର୍ଶନ ଦେବାର ଉତରୁ ରଥଘିଚା କାମ ମୁହ୍ଲେଇଛି। ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିରନୁ ରଥଯାତ୍ରା ଉଲ୍ଗୁନେ ବୁଧବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହେବା। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସହିତ ମନ୍ଦିରମାନଙ୍କେ ଆଜି ତିନି ମହାପୁରୁଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ରୀତିନୀତି ଅନୁସାରେ କୋଟ ସମଲେଇର ତ୍ରିକୁଟ ପାହାଡ଼ ନଥିବାର ମାଉସୀମା ମନ୍ଦିରନୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇକରି ରଥାରୂଢ଼ କରାଯାଇଥିଲା। ଏଥି ହଜାର ହଜାର ଭକ୍ତ ମହାପ୍ରଭୁଙ୍କର ଦର୍ଶନ କରବାର ସହିତ ଜଗନ୍ନାଥ ଗୁମ୍ଫା, ମାଧବ ଗୁମ୍ଫା ଆର୍ ଧ୍ୱନି ଗୁମ୍ଫାନ ପହଞ୍ଚିଥିଲେ। ବରଗଡ଼ ଜିଲ୍ଲାର ଭଟଲିଠାରେ ଆଜି ପ୍ରଭୁ ଦଧିବାମନଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ମହାପ୍ରଭୁ ଜନମବେଦୀନୁ ରଥେ ମନ୍ଦିରକେ ବାହାରିଛନ୍। ଆଜି ରାତକ ରଥ ମନ୍ଦିର ସାମନାନୁ ପହଞ୍ଚବା ବୋଲି ଆୟୋଜନ କମିଟି ତରଫରୁ ସୂଚନା ଦିଆଯାଇଛି। ସେଆଡ଼େ ପରମ୍ପରା ଅନୁସାରେ ଛୁଆମାନଙ୍କର ରଥଛିଆଁ ଚାଲିଛି। ବୌଦ୍ଧଠାରେ ନୀତିକାନ୍ତି ଉତରୁ ମାଉସୀମା ମନ୍ଦିରନୁ ତିନି ଠାକୁରଙ୍କୁ ଗୋଟି ପହଣ୍ଡି କରାଯାଇଥିଲା। ରଥାରୂଢ଼ ହେବା ଋତୁରୁ ତିନି ଠାକୁରଙ୍କ ରଥଘିଚା ମୂଲ ହେବା। ଜଗନ୍ନାଥ, ବଳଭଦ୍ର ଆର୍ ଦେବୀ ସୁଭଦ୍ରାଙ୍କର ଦର୍ଶନ ଲାଗି ଭକ୍ତମାନଙ୍କର ଜବର ସମାଗମ ହୋଇଛି। ଜିଲ୍ଲାପାଳ ଆଉ ଏସ୍ପି ରଥଯାତ୍ରା ଲାଗି ପ୍ରଶାସନ ତରଫରୁ କୁହାଯାଇଥିବାର ଭିନ୍ ଭିନ୍ ବ୍ୟବସ୍ଥା ଦେଖିଥିଲେ। ନୂଆପଡ଼ାର ଖଡ଼ିଆଲଠାରେ ବାହୁଡ଼ା ଯାତ୍ରାଥି ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍। ଯୁବରାଜ ଦେବଦେବ ସିଂହଦେଓ ଛେରା ପହରା କରିଥିଲେ। ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ରଥନ ସୁଭଦ୍ରା ରଥାରୂଢ଼ ହୋଇଥିବାରୁ ରଥକେ ମହିଳାମାନେ ଘିଚିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ରାଜ୍ୟ ଅଭିଯୋଗ ପ୍ରକୋଷ୍ଠଠାରେ ଲୁକର ଅଭିଯୋଗ ଶୁଣାଣି କରିଥିଲେ। ଏଥି ଉପମୁଖ୍ୟମନ୍ତ୍ରୀ ଆଉ ଅଲଗା ବିଭାଗର ମନ୍ତ୍ରୀମାନେ ବି ଉପସ୍ଥିତ ଥିଲେ। ଇନ ଶିବିର ଲାଗି 1700 ଏତକା ଲୋକ ନିଜ ନିଜର ଅଭିଯୋଗ ପଞ୍ଜୀକରଣ କରିଥିଲେ। ଆଜି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ଜନ ଅଭିଯୋଗ ଶୁଣାଣି କରାଯାଇଛି। ଜିଲ୍ଲାସ୍ତରୀୟ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ମିଳିତ ଭାବେ ଜନଶୁଣାଣି କରିଛନ୍। ସମ୍ଭଲପୁର ଜିଲ୍ଲାର ଜମେନକେରା ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆର୍ ଏସ୍ପି ମୁକେଶ କୁମାର ଭାମୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଲୋକମାନେ ଉପସ୍ଥାପିତ କରିଥିବା 80 ଅଭିଯୋଗର ଶୁଣାଣି କରିଥିଲେ। ରାସ୍ତା ଆଉ ସ୍ୱାସ୍ଥ୍ୟ ବାଗିର ଭିନ୍ ଭିନ୍ ବିଷୟ ଶୁଣାଣିଠି ସ୍ଥାନ ପାଇଥିଲା। ବରଗଡ଼ ଜିଲ୍ଲା ପଦମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଆଉ ଏସ୍ପି ପ୍ରହଲ୍ଲାଦ ସହାୟ ମୀନା ଜନଶୁଣାଣି କରିଥିଲେ। ଏଥି 6 ସାମୁହିକ ଆର୍ 22 ବ୍ୟକ୍ତିଗତ ସମସ୍ୟାର ଶୁଣାଣି କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନ୍କା ବ୍ଲକ ସମ୍ମିଳନୀ କକ୍ଷଠାରେ ହୋଇଥିବା ଜନଶୁଣାଣି ଶିବିରନୁ ଜିଲ୍ଲାପାଳ ଅନ୍ୟା ଦାସ ଆର୍ ଅତିରିକ୍ତ ଏସ୍ପି ବୀରେନ୍ଦ୍ର କୁମାର ନାୟକ ଆସିଥିବାର ଅଭିଯୋଗମାନଙ୍କର ଶୁଣାଣି କରିଥିଲେ। ଏଣୁ ଆସିଥିବାର 83 ଅଭିଯୋଗନୁ 37 ଦରଖାସ୍ତର ସେହିଠାରେ ସମାଧାନ କରାଯାଇଥିଲା। ଅଲଗା ଦରଖାସ୍ତମାନଙ୍କୁ ଧାରି ସମୟ ଭିତରେ ସମାଧାନ ଲାଗି ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବିଜୟନଗର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ହୋଇଥିବା ଶିବିରଟି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଆର୍ ଏସ୍ପି ଅନୁପମା ଜେମ୍ସ ଅଭିଯୋଗମାନଙ୍କର ଶୁଣାଣି କରିଥିଲେ। ଏଣୁ 53 ଅଭିଯୋଗର ଶୁଣାଣି କରାଯାଇକରି ଦରକାରୀ ପଦକ୍ଷେପ ନେବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାର କିରିମିରା ବ୍ଲକ କାର୍ଯ୍ୟାଳୟଠାରେ ଜନଶୁଣାଣି ଶିବିରନ ଜିଲ୍ଲାପାଳ 56 ଅଭିଯୋଗର ଶୁଣାଣି କରିଥିଲେ। ଏତାର ଭିତରୁ 12 ସାମୁହିକ ଆଉ 17 ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିଲା। ଆପଣମାନେ ବାକି ଖବର ଶୁଣିପାରିବେ ଏହି ସୂଚନା ଉତ୍ତରୁ।
ତାରିଖ ପେ ତାରିଖ, ତାରିଖ ପେ ତାରିଖ,
ଲେକିନ ଅବ ଏସା ନହିଁ।
ଏଫଆଇଆର କରନା ଆସାନ ନହିଁ,
ଆସାନ ବନ ଗୟା ଅବ।
ପତା ନହିଁ ଯାଞ୍ଚ ମେ କୁଛ ହୋ ଭି ରହା ହୈ ୟା ନହିଁ,
ଅବ ପୁରୀ ଜାନକାରୀ ମିଲେଗୀ।
କ୍ୟା ମୋବାଇଲ ମେ ଜୋ ଫୋଟୋ ହୈ ଉସେ ସବୁତ ମାନେଙ୍ଗେ ଭୋ?
ମାନା ଜାଏଗା ଦୋସ୍ତ।
ଛୋଡୋ କଲ କି ବାତେ, କଲ କି ବାତ ପୁରାନୀ, ନୟେ କାନୂନ ଲିଖେଙ୍ଗେ ନୟେ ଭାରତ କି କାହାନୀ। ୟେ ନହିଁ ଆଜାଦୀ, ये नहीं आजादी,
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय, पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान, न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू, आजाद भारत अपने कानून।
आजादी, ये नहीं आजादी।
ରାଇଜେ ଦରଦାମ ନିୟନ୍ତ୍ରଣକେ ଆଣବାର ଲାଗି ଫି ଜିଲ୍ଲାନୁ ପରିବା ମଣ୍ଡି ଖୋଲିବାର ଉପରେ ଖାଦ୍ୟ ଆଉ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜୋର୍ ଦେଇଛନ୍। ସେ କହିଛନ୍ ଯେ କଟକ ଭୁବନେଶ୍ୱର ସହିତ ସବୁ ଜିଲ୍ଲାନୁ ପରିବା ମଣ୍ଡି ଖୋଲାଯିବା, ଚାଷୀମାନେ ସେମାନଙ୍କର ଉତ୍ପାଦିତ ପରିବା ମଣ୍ଡିନ ବିକ୍ରି କରିବେ। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ ଯେ ଦରଦାମ ନିୟନ୍ତ୍ରଣ ଲାଗି ମଧ୍ୟସ୍ଥିମାନଙ୍କର ପ୍ରଭାବ କମାବାରକେ ପଡ଼ବା। ଖୁବ୍ ଜଲ୍ଦି କୃଷି ସମବାୟ ଆଉ ଖାଉଟି ବିଭାଗର ମିଳିତ ବୈଠକ କରାଯାଇକରି ଏ ବାବଦେ ନିଷ୍ପତ୍ତି ନିଆଯିବା। ଫି ଦେଶର ଭବିଷ୍ୟତ ଇତାର ଯୁବପିଢ଼ି ଉପରେ ନିର୍ଭର କରସି। ଯୁବବର୍ଗର ଦକ୍ଷତା ଜରିଏ ସେମାନଙ୍କର ପରିବାର, ସମାଜ ଆର୍ ଦେଶର ଉନ୍ନତି ସାହାଯ୍ୟ କରସି। ପ୍ରଧାନମନ୍ତ୍ରୀ 2015 ଜୁଲାଇ 15 ଦିନ ବିଶ୍ୱ ଯୁବ କୌଶଲ ଦିବସ ଉଲ୍ଗୁନେ ଦକ୍ଷତା ବିକାଶ ଯୋଜନା ମୂଲ କରିଥିଲେ। ଏହି ଯୋଜନାଥି ସରକାରଙ୍କ ତରଫ ଜୁଆନ ପିଲା ଟୁକେଲମାନଙ୍କୁ ଭିନ୍ ଭିନ୍ କ୍ଷେତ୍ରର ମାହାଲିଆ ଔଦ୍ୟୋଗିକ ପ୍ରଶିକ୍ଷଣ ଦିଆଯିବାର ସୁବିଧା ରହିଛି। ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାରୀ ବରଗଡ଼ ଜିଲ୍ଲା ଗସ୍ତି ଆସିକରି ଭିନ୍ ଭିନ୍ ଜେଲ୍ ଆର୍ ଡାକ୍ତରଖାନା ପରିଦର୍ଶନ କରିଛନ୍। ଗଲାକାଲି ଇ ଗସ୍ତ ସମୟଥି ଜଷ୍ଟିସ୍ ପୂଜାରୀ ବରଗଡ଼ ସାର୍କିଟ୍ ହାଉସ୍ଠାରେ ଜିଲ୍ଲାପାଳ, ଏସ୍ପି ଆର୍ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲର ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପନୁ ଚଲତି ଖରିଫ୍ ଚାଷ ଲାଗି ଜଲ ନିଷ୍କାସନ ମୂଲ ହୋଇଛି। ଏଥି ନୂଆପଡ଼ା ଆର୍ ବଲାଙ୍ଗୀର ଜିଲ୍ଲାର 35,587 ଜନ ଚାଷୀଙ୍କର 29,900 ହେକ୍ଟର ଜମିକେ ପାନ୍ ମଡ଼ାଯାଇପାରବା। କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପନୁ ଖରିଫ୍ ଧାନ ଚାଷ ଲାଗି ପାନି ଯୋଗାବାର କାମ ମୁଲିଛି। ପ୍ରକଳ୍ପର ଡେବ୍ରି, ଭୁଜିନି ଆର୍ ମେଗା ଉଠା ଜଳସେଚନ କେନାଲ ଜରିଏ 1,18,041 ହେକ୍ଟର ଜମିକେ ପାନ୍ ମଡ଼ାଯିବା। ସମ୍ଭଲପୁର ଜିଲ୍ଲା ହୀରାକୁଦ ସହରରେ ଆଜି ଗୋଟିଏ ଦୁର୍ଘଟଣାଥି ଜଣେ ସ୍କୁଟର ଚାଳକଙ୍କର ଜୀବନ ଯାଇଛି। ସେ ଏଚ୍ଆଇଡବ୍ଲ୍ୟୁ ଛକନୁ ଆସୁଥିବା ବେଳେ ସ୍କୁଟର ଗୋଟିଏ ବିଦ୍ୟୁତ୍ ଖୁମ୍ବାତି ପିଟି ହେବାନୁ ଏହି ଦୁର୍ଘଟଣା ଘଟିଥିଲା। ବୌଦ୍ଧ ସହରର ଚନ୍ଦ୍ରଚୂଡ଼ ମନ୍ଦିରଠାରେ ତିଆରି କରାଯାଇଥିବାର ଆଲତିଘାଟକେ ଆଜି ବିଧାୟକ ସରୋଜ ପ୍ରଧାନ ପରିଦର୍ଶନ କରିଥିଲେ। ଏତାର ଉତ୍ତର ଗୋଟିଏ ସମୀକ୍ଷା ବୈଠକଟି ବିଧାୟକ ଶ୍ରୀ ପ୍ରଧାନ ସହର ଲାଗି ରିଙ୍ଗରୋଡ୍ ପ୍ରକଳ୍ପ ପ୍ରସ୍ତୁତ କରିବାରକେ ଅଧିକାରୀମାନଙ୍କୁ କହିଥିଲେ। ଶେଷ ମୁଖ୍ୟ ଖବର ଫେରଘାଏ। ପୁରୀ ଶ୍ରୀକ୍ଷେତ୍ରନ ଚାଲିଛେ ଶ୍ରୀଜୀଉଙ୍କର ବାହୁଡ଼ା ଯାତ୍ରା। ମହାପ୍ରଭୁଙ୍କର ଦର୍ଶନ ଲାଗି ଲାଖ ଲାଖ ଭକ୍ତଙ୍କର ସମାଗମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ସାଙ୍ଗେ କଲେ ଲୁକର ଅଭିଯୋଗ ଶୁଣାଣି। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।